ମିଠା ପ୍ରତିଶ୍ରୁତି ଥିଲା ବୋଲି ତୋର ଜାଣି ପାରିଲିନି ତୋ ଅଭିନୟ ଛଳନ ଛୁରୀରେ ମୋ ଛାତି ଚିରିଲୁ ଧୋକା ଦେଲୁ ମତେ ତୋର ନାହିଁ ହୃଦୟ ତୁ ନିଜର ଦେଇଯିବ ଦିନେ ତତେ ଲୋ ଧୋକା କି ଅପରାଧ କଲି ପ୍ରିୟା ତୋର ହେଇଗଲୁ ତୁ ଏତେ ନିରୀହୟ ବିଶ୍ୱାସରେ ବିଷ ଦେଲୁ ଲୋ ଛିଛିଲ କେମିତି କା ଝିଅ ତୁ ଲୋ ଛିଛିଲ ସାଥିରେ କେମିତି ଭୁଲିଲୁ ତୁ ପୁରୁଣା ଦିନ ଟିକିଏ ପ୍ରେମ ବି ମିଳିବନି ତତେ ଲୁହରେ ଭିଜିବୁ ତୁ ସାରା ଜୀବନ ହୋ ଏଡ଼େ ଅବିବେକି ହେଲୁ ତୁ ନିଷ୍ଠୁର କାହା ପାଇଁ କହ ତୁ ନେଲୁ ଜୀବନ ପ୍ରତାରଣା ତୁ ତ ଭାବିଲି ଲୁହରେ ବିଜୁଛି ଅବୁଝା ମନ କୋଉ ଦୋଷ ଥିଲା କହ ପ୍ରିୟା ମୋର ହେଇ ପାରିଲିନି ମୁଁ କାଇଁ ତୋର ହସ ହବ ତୋର ଲୁହର ଛିଛିଲ କେମିତିକା ଝିଅ ତୁ ଲୋ ଛିଛିଲ
ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କ ପ୍ରିୟ ସିଙ୍ଗର ହ୍ୟୁମାନ ସାଗର। ଆଜି ବହୁତ ହି ସୁନ୍ଦର ସ୍ୟାଡ୍ ସଙ୍ଗଟି ଡବିଂ ହେଇଛି। ଫର ଦାଟ ଆଇ ୱୁଡ୍ ଲଭ୍ ଟୁ ଥ୍ୟାଙ୍କ ଓଡ଼ିଆ ଏକ୍ସପ୍ରେସ ପ୍ରଡକ୍ସନ ହାଉସ୍, ତାଙ୍କ ପାଇଁ ଗୀତ ପଛରେ ଲିପାରିଛି। ୱଣ୍ଡରଫୁଲ ମ୍ୟୁଜିକ୍ ଡାଇରେକ୍ଟର ହିଟ୍ ନମ୍ବର୍ସ ଦେଉଛନ୍ତି ଜେ ଏନ୍ ପଦ୍ମ, ମୋ ସାନ ଭାଇ ବହୁତ ସୁନ୍ଦର ମ୍ୟୁଜିକ୍ ଦେଇଛନ୍ତି। ଲେଖିଛନ୍ତି ଗୀତକୁ କ୍ଷୀରୋଦ କୁମାର ଭାଇ, ବହୁତ ସୁନ୍ଦର ଲେଖା, ବହୁତ ସୁନ୍ଦର କମ୍ପୋଜିସନ। ମୁଁ ହାତ ଯୋଡ଼ି ବିନମ୍ର ଅନୁରୋଧ କରୁଛି ସମସ୍ତଙ୍କୁ, ସ୍ପେଶାଲି ଆମ ଝିଅମାନଙ୍କୁ, ଏ ଗୀତକୁ ଦେହକୁ ନେବେ ନାହିଁ କି ବେଶୀ ମାଇଣ୍ଡ କରିବେ ନାହିଁ। ଏବେ ପିଓର ସ୍ୟାଡ୍ ସଙ୍ଗ ଆପଣ ନିଶ୍ଚୟ ଏନ୍ଜୟ କରିବେ। ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରି ଗୀତକୁ ଡେଫିନେଟଲି ଏନ୍ଜୟ କରିବେ।
ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୈନ ପଦ୍ମ। ଆଜି ଗୋଟେ ଗୀତ ଡବ୍ କଲୁ, ହ୍ୟୁମାନ ଭାଇ ଗାଇଛନ୍ତି ଗୀତଟିକୁ। ଗୀତଟିର ନାଁ ଛି ଛିଲ। ଗୀତକୁ ଲେଖିଛନ୍ତି କ୍ଷୀରୋଦ କୁମାର, ବହୁତ ହି ସୁନ୍ଦର ଲେଖା, ଆଉ ଚେଷ୍ଟା କରୁଛି ଭଲ କମ୍ପୋଜିସନ କରିବାକୁ। ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିବ। ସ୍ପେଶାଲି ଝିଅ ଭଉଣୀମାନଙ୍କୁ ମୁଁ କହିଲି ଗୀତଟିକୁ ସିରିୟସ୍ଲି ନେବେନି, ଏମିତି ସ୍ୟାଡ୍ ସଙ୍ଗଟେ, ମନର କଥାଟେ ଚେଷ୍ଟା କରୁଛୁ ଗୀତରେ କହିବାକୁ। ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିବ। ଧନ୍ୟବାଦ।